ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦେଶର ଅନେକ ଭାଷା ଏବଂ ଉପଭାଷା ଭାରତୀୟତାର ଭାବନାକୁ ପ୍ରତିଫଳିତ କରୁଛି, କହିଲେ ରାଷ୍ଟ୍ରପତି। ବିହାର ଏବଂ ଉତ୍ତରପ୍ରଦେଶରେ ଆଜି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଅନୁଷ୍ଠିତ ହେବ ଦ୍ୱିତୀୟ ବେସାମରିକ ପ୍ରତିରକ୍ଷା ଅଭ୍ୟାସ ଅପରେସନ୍ ସେଲ୍ଡ। କୃଷି ବିକାଶକୁ ସମର୍ଥନ କରିବା ପାଇଁ କୃଷି ସଂକଳ୍ପ ଅଭିଯାନ ଏକ ଅନନ୍ୟ ପ୍ରୟାସ, କହିଲେ ପ୍ରଧାନମନ୍ତ୍ରୀ। ଏବଂ ଆଇପିଏଲ୍ T20 ପ୍ରଥମ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିଛି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ଦେଶରେ ରହିଥିବା ଅନେକ ଭାଷା ଏବଂ ଉପଭାଷା ଭାରତୀୟତାର ଭାବନାକୁ ପ୍ରତିଫଳିତ କରୁଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ଗତକାଲି ସାହିତ୍ୟ ସମ୍ମିଳନୀକୁ ଉଦ୍ଘାଟନ କରିବା ଅବସରରେ ରାଷ୍ଟ୍ରପତି କହିଛନ୍ତି, ଏହି ଦୁଇଦିନିଆ ଅଧିବେଶନରେ କବି ସମ୍ମିଳନୀ, ଭାରତର ନାରୀବାଦୀ ସାହିତ୍ୟ, ସାହିତ୍ୟରେ ପରିବର୍ତ୍ତନ, ପରିବର୍ତ୍ତନରେ ସାହିତ୍ୟ ଏବଂ ବିଶ୍ୱ ଦୃଷ୍ଟିକୋଣରୁ ଭାରତୀୟ ସାହିତ୍ୟର ନୂତନ ଦିଗ ନିର୍ଦ୍ଦେଶ ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେଉଛି। ସମ୍ମିଳନୀରେ ଥାଇଲାଣ୍ଡ, କୋଷ୍ଟାରିକା, ସେଣ୍ଟ କିଟ୍ସ ଏବଂ ନେଭିସ୍, ତୁର୍କୀ, ବାଂଲାଦେଶ ଏବଂ କାଜାକସ୍ତାନ ଭଳି ଦେଶରୁ ଆସିଥିବା ପ୍ରଶସ୍ତିପତ୍ରଗୁଡ଼ିକୁ ରାଷ୍ଟ୍ରପତି ଗ୍ରହଣ କରିଥିଲେ। ସମ୍ମିଳନୀର ଆଜି ଦ୍ୱିତୀୟ ଦିନରେ ଦେବୀ ଅହଲ୍ୟାବାଇ ହୋଲକରଙ୍କ କାହାଣୀ ସହ ଏହା ଉଦ୍ଯାପିତ ହେବ। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଏବଂ ସାହିତ୍ୟ ଏକାଡେମୀର ମିଳିତ ଆନୁକୂଲ୍ୟରେ ହେଉଥିବା ଏହି ସମ୍ମିଳନୀରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ ଏବଂ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାହିତ୍ୟିକମାନେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିହାର ଏବଂ ଉତ୍ତରପ୍ରଦେଶରେ 96,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଏବଂ ଉଦ୍ଘାଟନ କରିବେ। ବିହାର ରୋହତାସ ଜିଲ୍ଲାର ବିକ୍ରମଗଞ୍ଜଠାରେ ପ୍ରଧାନମନ୍ତ୍ରୀ 48,520 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ। ଏହି ଅବସରରେ ବିକ୍ରମଗଞ୍ଜଠାରେ ଏକ ସାଧାରଣ ସଭାକୁ ଶ୍ରୀ ମୋଦି ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ଆଜି ଉଦ୍ଘାଟିତ ହେବାକୁ ଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ଶକ୍ତି, ସଡ଼କ ଯୋଗାଯୋଗ ଏବଂ ରେଳ ଯୋଗାଯୋଗ ପ୍ରକଳ୍ପ ରହିଛି। ପ୍ରଧାନମନ୍ତ୍ରୀ ମଧ୍ୟ ଆଜି ଔରଙ୍ଗାବାଦ ଜିଲ୍ଲାର ନବୀନନଗର ସୁପର ଥର୍ମାଲ୍ ପାୱାର ପ୍ରୋଜେକ୍ଟର ଦ୍ୱିତୀୟ ପର୍ଯ୍ୟାୟର ଶିଳାନ୍ୟାସ କରିବେ। 29,930 କୋଟି ଟଙ୍କା ବ୍ୟୟ ବରାଦରେ ହେବାକୁ ଥିବା ଏହି ପ୍ରକଳ୍ପର 3ଟି ୟୁନିଟ୍ରୁ 2,400 ମେଗାୱାଟ୍ ଶକ୍ତି ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି। ପ୍ରକଳ୍ପକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଗଲେ ବିହାର ଏବଂ ପୂର୍ବ ଭାରତରେ ଶକ୍ତି ଚାହିଦା ପୂରଣ ହୋଇପାରିବ ଏବଂ ଏହାଦ୍ୱାରା ଶିଳ୍ପ ବିକାଶ ଓ ରୋଜଗାର ସୃଷ୍ଟି ହୋଇପାରିବ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଜି 4 ଲେନ୍ ବିଶିଷ୍ଟ ପାଟନା ଆରା ସାସରାମ ସେକ୍ସନର ଜାତୀୟ ରାଜପଥ 119A, 6 ଲେନ୍ ବିଶିଷ୍ଟ ବାରଣାସୀ ରାଞ୍ଚି କୋଲକାତା ଜାତୀୟ ରାଜପଥ 319B ଏବଂ ରାମନଗର କାଚି ଦର୍ଗା ଜାତୀୟ ରାଜପଥ 119D ସମ୍ପ୍ରସାରଣ କାର୍ଯ୍ୟର ଶିଳାନ୍ୟାସ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ବକ୍ସର ବରୌଲି ମଧ୍ୟରେ ଗଙ୍ଗାନଦୀ ଉପରେ ନୂଆ ପୋଲ ନିର୍ମାଣର ମଧ୍ୟ ଶୁଭାରମ୍ଭ କରିବେ। ପ୍ରଧାନମନ୍ତ୍ରୀ ଆଜି ଉତ୍ତରପ୍ରଦେଶରେ 47,600 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ଏଥିରେ ଭିତ୍ତିଭୂମି ନିର୍ମାଣ ଏବଂ ଯୋଗାଯୋଗ ପ୍ରକଳ୍ପ ରହିଛି। ଉତ୍ତରପ୍ରଦେଶର ଚନ୍ଦ୍ରଶେଖର ଆଜାଦ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ପ୍ରଧାନମନ୍ତ୍ରୀ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଏ ସମ୍ପର୍କରେ ଆମ ସମ୍ବାଦଦାତା ଓମ୍ ଅବସ୍ତିଙ୍କ ଏକ ରିପୋର୍ଟ।
ପ୍ରଧାନମନ୍ତ୍ରୀ ଆଜି 2,120 କରୋଡ଼ ରୁପଏ ଅଧିକ କି ଲାଗତ ୱାଲି କାନପୁର ମେଟ୍ରୋ ରେଲ ପରିୟୋଜନା କେ ଚୁନିଗଞ୍ଜ ମେଟ୍ରୋ ଷ୍ଟେସନ ସେ କାନପୁର ସେଣ୍ଟ୍ରାଲ ମେଟ୍ରୋ ଷ୍ଟେସନ ଖଣ୍ଡ କା ଉଦ୍ଘାଟନ କରେଙ୍ଗେ। ଇସକେ ଅଲାବା ପ୍ରଧାନମନ୍ତ୍ରୀ 8,300 କରୋଡ଼ ରୁପଏ ସେ ଅଧିକ ଲାଗତ ୱାଲି 660 ମେଗାୱାଟ୍ କି ପନକୀ ଥର୍ମାଲ ପାୱାର ଏକ୍ସଟେନ୍ସନ ପରିୟୋଜନା କା ଭି ଉଦ୍ଘାଟନ କରେଙ୍ଗେ, ଜିସସେ ଉତ୍ତରପ୍ରଦେଶ କି ଉର୍ଜା କ୍ଷମତା ବଢ଼େଗୀ। ପ୍ରଧାନମନ୍ତ୍ରୀ ଘାଟମପୁର ଥର୍ମାଲ ପାୱାର ପରିୟୋଜନା କି 3,660 ମେଗାୱାଟ୍ କି ଇକାଇଓଁ କା ଭି ଉଦ୍ଘାଟନ କରେଙ୍ଗେ, ଜିସସେ ବିଜଲି ଆପୂର୍ତ୍ତି ମେ ଉଲ୍ଲେଖନୀୟ ବୃଦ୍ଧି ହୋଗୀ। ଇସକେ ଅଲାବା ଶ୍ରୀ ମୋଦି ଜିନ୍ ପରିୟୋଜନାଓଁ କା ଶୁଭାରମ୍ଭ କରେଙ୍ଗେ ଉନମେ ବିନଗଓ୍ୱା ମେ 40 MLD କ୍ଷମତା ୱାଲା ଟ୍ରିଟମେଣ୍ଟ ପ୍ଲାଣ୍ଟ, ଗୌତମ ବୁଦ୍ଧ ନଗର ମେ 220 ଓ 132 KV ସବ୍ଷ୍ଟେସନ, କାନପୁର ଓର ଆସପାସ କେ କ୍ଷେତ୍ରୋଁ ମେ ସ୍ମାର୍ଟ ଇନଫ୍ରାଷ୍ଟ୍ରକ୍ଚର, ଟ୍ରାଫିକ ସୁଧାର ଓର ନଗରୀ ସେବାଓଁ ସେ ଜୁଡ଼ି ଅନ୍ୟ ପରିୟୋଜନାଏଁ ଶାମିଲ ହେଁ। କାର୍ଯ୍ୟକ୍ରମ କେ ଦୌରାନ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ବୈ ବନ୍ଦନ ଯୋଜନା, ରାଷ୍ଟ୍ରୀୟ ଆଜୀବିକା ମିଶନ ଓର ସୂର୍ଯ୍ୟ ଘର ମୁଫ୍ତ ବିଜଲି ଯୋଜନା କେ ଲାଭାର୍ଥୀଓଁ କୋ ପ୍ରମାଣ ପତ୍ର ଓର ଚେକ୍ ଭି ଦେଙ୍ଗେ। ଓମ୍ ଅବସ୍ତି, ଆକାଶବାଣୀ ସମାଚାର, ଲକ୍ଷ୍ନୌ।
ଚଳିତ ମାସ ଶେଷରେ ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଦ୍ୱିତୀୟ ବେସାମରିକ ପ୍ରତିରକ୍ଷା ଅଭ୍ୟାସ ଅପରେସନ୍ ସେଲ୍ଡ ଅନୁଷ୍ଠିତ ହେବ। କୌଣସି ପ୍ରକାର ବାହ୍ୟ ଆକ୍ରମଣର ମୁକାବିଲା ନିମନ୍ତେ ଏହି ବେସାମରିକ ପ୍ରତିରକ୍ଷା ଅଭ୍ୟାସ କାର୍ଯ୍ୟକ୍ରମ କରାଯିବ। ଏଥିରେ ଶତ୍ରୁପକ୍ଷ ବିମାନର ଆକ୍ରମଣ ଏବଂ ଡ୍ରୋନ୍ ଓ ମିସାଇଲ୍ ଆକ୍ରମଣ ଭଳି ପରିସ୍ଥିତିରେ କିଭଳି ନିଜକୁ ସୁରକ୍ଷିତ ରଖାଯାଇପାରିବ ସେ ସମ୍ବନ୍ଧରେ ଅବଗତ କରାଯିବ। ଅନ୍ୟପକ୍ଷରେ ବାହ୍ୟ ଆକ୍ରମଣ ସମୟରେ ବାୟୁସେନା ଏବଂ ବେସାମରିକ ପ୍ରତିରକ୍ଷା କଣ୍ଟ୍ରୋଲ ରୁମ୍ ସହ ଯୋଗାଯୋଗ କରିବା, ଜରୁରୀକାଳୀନ ସାଇରନ୍ ଏବଂ ବ୍ଲାକ୍ଆଉଟ୍ କ୍ଷେତ୍ରରେ ନିଆଯିବାକୁ ଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ ଜନସାଧାରଣଙ୍କୁ ଜଣାଇ ଦିଆଯିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଚାଷୀମାନଙ୍କ ନିକଟରେ ବୈଜ୍ଞାନିକ ଗବେଷଣାଲବ୍ଧ ଫଳାଫଳ ଏବଂ ସଫଳ କୃଷି ପଦ୍ଧତିଗୁଡ଼ିକ ପହଞ୍ଚିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଗତକାଲି ଭୁବନେଶ୍ୱର ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନଠାରେ କେନ୍ଦ୍ର କୃଷି ଓ କୃଷକ ମନ୍ତ୍ରଣାଳୟ ପକ୍ଷରୁ ବିକଶିତ କୃଷି ସଂକଳ୍ପ ଅଭିଯାନର ଶୁଭାରମ୍ଭ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଆଭାସୀ ଜରିଆରେ କହିଛନ୍ତି, କୃଷି ସଂକଳ୍ପ ଅଭିଯାନ କୃଷକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଏବଂ କୃଷି ବିକାଶକୁ ସମର୍ଥନ କରିବା ପାଇଁ ଏକ ଅନନ୍ୟ ପ୍ରୟାସ।
विकसित कृषि संकल्प अभियान अपने आप में यह एक अनोखी पहल है। मानसून दस्तक दे रहा है, खरीफ के मौसम की तैयारी है और ऐसे में आने वाले 12 से 15 दिन तक देश के वैज्ञानिकों की, एक्सपर्ट्स की, अधिकारियों की और प्रगतिशील किसानों की 2000 से अधिक टोलियां, 2000 से अधिक टीमें गांव गांव जा रही हैं। ये टीमें देश के 700 से अधिक जिलों के करोड़ों किसानों तक पहुंचेगी।
ଗତକାଲି ପୁରୀର ସାକ୍ଷୀ ଗୋପାଳଠାରୁ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ ବିକଶିତ କୃଷି ସଂକଳ୍ପ ଅଭିଯାନ ଶୁଭାରମ୍ଭ କରିଥିଲେ। ପରେ କୃଷି ଶିକ୍ଷା ସଦନଠାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଯୋଗ ଦେଇଥିବା କୃଷକମାନଙ୍କୁ ଭେଟିଥିଲେ। ପ୍ରତିରକ୍ଷା ମୁଖ୍ୟ ଜେନେରାଲ ଅନିଲ ଚୌହାନ ଆଜିଠାରୁ ତିନିଦିନିଆ ସିଙ୍ଗାପୁର ଗସ୍ତରେ ଯାଉଛନ୍ତି। ସେଠାରେ ହେବାକୁ ଥିବା ସାଙ୍ଗ୍ରିଲା ଆଲୋଚନାର 22ତମ ସଂସ୍କରଣରେ ଜେନେରାଲ ଚୌହାନ ଯୋଗଦେବେ। ଏହି ଗସ୍ତକାଳରେ ଜେନେରାଲ ଚୌହାନ ବିଭିନ୍ନ ଦେଶର ପ୍ରତିରକ୍ଷା ମୁଖ୍ୟ ଏବଂ ବରିଷ୍ଠ ସାମରିକ ଅଧିକାରୀମାନଙ୍କ ସହ ଆଲୋଚନା କରିବେ। ସାଙ୍ଗ୍ରିଲା ଆଲୋଚନାରେ ଅଷ୍ଟ୍ରେଲିଆ, ୟୁରୋପୀୟ ମହାସଂଘ, ଫ୍ରାନ୍ସ, ଜର୍ମାନୀ, ଇଣ୍ଡୋନେସିଆ, ଜାପାନ, ନେଦରଲ୍ୟାଣ୍ଡ, ନ୍ୟୁଜିଲାଣ୍ଡ, ଫିଲିପାଇନ୍ସ, ସିଙ୍ଗାପୁର, ଲଣ୍ଡନ ଏବଂ ଆମେରିକା ଯୋଗ ଦେଉଛନ୍ତି। ଇଣ୍ଟରନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଫର୍ ଷ୍ଟ୍ରାଟେଜିକ୍ ଷ୍ଟଡିଜ୍ ଦ୍ୱାରା ଆୟୋଜିତ ହେଉଥିବା ଏହି ଆଲୋଚନାରେ ଜେନେରାଲ ଚୌହାନ ଭବିଷ୍ୟତର ଯୁଦ୍ଧ ଏବଂ ଯୁଦ୍ଧକୌଶଳ ଶୀର୍ଷକ ବିଷୟ ଉପରେ ଅଭିଭାଷଣ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି। ସେ ମଧ୍ୟ ଭବିଷ୍ୟତ ଆହ୍ୱାନଗୁଡ଼ିକର ମୁକାବିଲାରେ ପ୍ରତିରକ୍ଷା ଉଦ୍ଭାବନ ବିଷୟ ଉପରେ ଅଭିଭାଷଣ ପ୍ରଦାନ କରିବେ। ଜୁନ୍ 1 ତାରିଖରେ ଜେନେରାଲ ଚୌହାନ ଗସ୍ତ ଶେଷ କରିବେ ବୋଲି ଜଣାପଡ଼ିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ଦୃଢ଼ ହେଉଛି। ନ୍ୟୁଜିଲାଣ୍ଡର ଉପପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ୱିନ୍ଷ୍ଟନ୍ ପିଟର୍ସଙ୍କ ସହ ଗତକାଲି ନୂଆଦିଲ୍ଲୀରେ ଡକ୍ଟର ଜୟଶଙ୍କର ଆଲୋଚନା କରିଛନ୍ତି। ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟୋଫର୍ ଲକ୍ସନ୍ଙ୍କ ଭାରତ ଗସ୍ତ ସମୟରେ ଉଭୟ ଦେଶ ମଧ୍ୟରେ ହୋଇଥିବା ମୁକ୍ତ ବାଣିଜ୍ୟ ଚୁକ୍ତି ବୁଝାମଣା ଏବଂ ଅନ୍ୟ କେତେକ ବୁଝାମଣା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଛି। ଗତକାଲି ଦୁଇଦିନିଆ ଭାରତ ଗସ୍ତରେ ଆସି ଶ୍ରୀ ପିଟର୍ସ ନୂଆଦିଲ୍ଲୀରେ ପହଞ୍ଚିବା ପରେ ବୈଦେଶିକ ମନ୍ତ୍ରଣାଳୟର ସଚିବ ରଣଧୀର ଜୟସ୍ୱାଲ କହିଛନ୍ତି, ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦୃଢ଼ ଦ୍ୱିପାକ୍ଷିକ ସମ୍ପର୍କ ରହିଥିବା ଏହି ଗସ୍ତ ସାବ୍ୟସ୍ତ କରୁଛି। ସେ କହିଛନ୍ତି, ଶ୍ରୀ ପିଟର୍ସ ଏହି ଗସ୍ତକାଳରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡାଙ୍କ ସହ ସାକ୍ଷାତ ଆଲୋଚନା କରିବେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଭାରତ ପାଞ୍ଚ ପ୍ରକାରର ପଞ୍ଚମ ପିଢ଼ିର ଆଧୁନିକ ଜେଟ୍ ମଧ୍ୟମ ଯୁଦ୍ଧ ବିମାନକୁ ଆହୁରି ଉନ୍ନତ କରିବା ଲାଗି ଯୋଜନା କରୁଛି। ପରେ ଏହି ପ୍ରକାର ଯୁଦ୍ଧ ବିମାନର ଉତ୍ପାଦନ ଆରମ୍ଭ ହେବ ବୋଲି ସେ କହିଛନ୍ତି। ନୂଆଦିଲ୍ଲୀରେ ଭାରତୀୟ ଶିଳ୍ପ ମହାସଂଘର ସମ୍ମିଳନୀରେ ଉଦ୍ବୋଧନ ଦେଇ ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି, ରାଷ୍ଟ୍ରୀୟ ସୁରକ୍ଷା ଦିଗରେ ମେକ୍ ଇନ୍ ଇଣ୍ଡିଆ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଅପରେସନ୍ ସିନ୍ଦୁରରେ ଭାରତ ପକ୍ଷରୁ ନିଆଯାଇଥିବା ପଦକ୍ଷେପରେ ମଧ୍ୟ ମେକ୍ ଇନ୍ ଇଣ୍ଡିଆର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା ବୋଲି ସେ କହିଛନ୍ତି। ସେ କହିଛନ୍ତି, ଭାରତ ଏଏମ୍ସିଏ ପ୍ରକଳ୍ପ ଉପରେ କାର୍ଯ୍ୟ କରୁଛି। ଆଇପିଏଲ୍ ଟି20 କ୍ରିକେଟ୍ ସିରିଜ୍ର ପ୍ରଥମ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 8 ୱିକେଟ୍ରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ଚଣ୍ଡୀଗଡ଼ରେ ଅନୁଷ୍ଠିତ ମ୍ୟାଚ୍ରେ ଟସ୍ ଜିତି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗ୍ସ 14 ଓଭର ଗୋଟିଏ ବଲ୍ରେ ସମସ୍ତ ୱିକେଟ୍ ହରାଇ 101 ରନ୍ ସ୍କୋର କରିଥିଲା। ଜବାବରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମାତ୍ର 10 ଓଭରରେ 2 ୱିକେଟ୍ ବିନିମୟରେ 106 ରନ୍ ସ୍କୋର କରିଥିଲା। ଏଥିସହିତ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସିଧାସଳଖ ଫାଇନାଲ୍କୁ ଉନ୍ନୀତ ହୋଇଛି। ପରାଜିତ ପଞ୍ଜାବ କିଙ୍ଗ୍ସ ଦ୍ୱିତୀୟ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ରେ ଆସନ୍ତା ରବିବାର ଦିନ ଏଲିମିନେଟର୍ ପର୍ଯ୍ୟାୟ ବିଜେତା ଦଳ ସହ ମୁକାବିଲା କରିବ। ଆଜି ଏଲିମିନେଟର୍ ପର୍ଯ୍ୟାୟ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ନ୍ୟୁ ଚଣ୍ଡିଗଡ଼ରେ ସନ୍ଧ୍ୟା 7:30ରେ ମ୍ୟାଚ୍ ଅନୁଷ୍ଠିତ ହେବ। ଦେଶର ଅନେକ ଭାଷା ଏବଂ ଉପଭାଷା ଭାରତୀୟତାର ଭାବନାକୁ ପ୍ରତିଫଳିତ କରୁଛି, କହିଲେ ରାଷ୍ଟ୍ରପତି। ବିହାର ଏବଂ ଉତ୍ତରପ୍ରଦେଶରେ ଆଜି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଅନୁଷ୍ଠିତ ହେବ ଦ୍ୱିତୀୟ ବେସାମରିକ ପ୍ରତିରକ୍ଷା ଅଭ୍ୟାସ ଅପରେସନ୍ ସିଲ୍ଡ। କୃଷି ବିକାଶକୁ ସମର୍ଥନ କରିବା ପାଇଁ କୃଷି ସଂକଳ୍ପ ଅଭିଯାନ ଏକ ଅନନ୍ୟ ପ୍ରୟାସ, କହିଲେ ପ୍ରଧାନମନ୍ତ୍ରୀ। ଏବଂ ଆଇପିଏଲ୍ T20 ପ୍ରଥମ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିଛି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ସମ୍ବାଦ ଶେଷ ହେଲା।